वासुदेवाय श्रीमद्भगवद्गीता अष्टादशाध्याय श्लोक 50 सिद्धिं प्राप्तो तथा ब्रह्म ତେଣୁ ଏଇ ଯେଉଁ କଥା କହୁଛନ୍ତି ଏଇଟାକୁ କଥା ପାଳନ କରୁଛନ୍ତି ତୁମେ ଜାଣ ତାଙ୍କର ସମାସ୍ୟା ନହିବ କୁହନ୍ତି ସମାସ୍ୟା ସଂଖ୍ୟା ପରେ କାହିଁକି ନା ଭଗବାନ ସବୁ କଥା ବିସ୍ତାର ଭାବରେ ବର୍ଣ୍ଣନା କରିସାରିଛନ୍ତି କେମିତି କାହିଁ ସିଦ୍ଧି ପ୍ରାପ୍ତ ହେବ ବିଭିନ୍ନ ଉପାୟରେ କେମିତି ସିଦ୍ଧି ପ୍ରାପ୍ତ ହେବ ବିଭିନ୍ନ ପୂର୍ବରୁ ବିଭିନ୍ନ ଅଧ୍ୟାୟ ମାନଙ୍କରେ ଭଗବାନ କହିଛନ୍ତି ସିଦ୍ଧି କଥା କହିଛନ୍ତି ତେଣୁ ବର୍ତ୍ତମାନ ତାକୁ ସଂକ୍ଷେପରେ ବର୍ଣ୍ଣନା କରୁଛନ୍ତି ଯେକୌଣସି ଆପଣ ଦେଖିବେ ଆପଣ ନ୍ୟୁଜ୍ ଶୁଣୁଥିବେ ପ୍ରଥମେ ମୁଖ୍ୟ ସମ୍ବାଦ ତାପରେ ବିସ୍ତାର ଭାବେ ମନା କରିଥିବେ ପୁଣି ତାପରେ ପୁଣି ମୁଖ୍ୟ ସମ୍ବାଦ କହିକି ସମ୍ବାଦ ଶେଷ ହେବ ସେମିତି ଶାସ୍ତ୍ର ମଧ୍ୟରେ ସବୁ ସେଇଭଳି ଭାବେ ବର୍ଣ୍ଣନା କରାଯାଇଛି ପ୍ରଥମେ କିଛି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ତାପରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଏବଂ ଅନ୍ତିମରେ ସଂକ୍ଷେପରେ ବର୍ଣ୍ଣନା କରିକି ସେ ଗ୍ରନ୍ଥ ସମାପ୍ତ ବା ଶାନ୍ତ ହୋଇଯାଇଛି ତେଣୁ ଭଗବାନ ମଧ୍ୟ ସେଭଳି ଭାବରେ ବର୍ତ୍ତମାନ ସଂକ୍ଷେପରେ କହିଲେ କାରଣ ତାକୁ ସବୁ ବିସ୍ତାର ଭାବରେ ଭଗବାନ କହିସାରିଛନ୍ତି ତେଣୁ ଏହି ସିଦ୍ଧି ମାନେ ବିଭିନ୍ନ ଯିଏ ଯେକୌଣସି ଅବସ୍ଥାରେ ଥାଉ ନା କାହିଁକି ସେ ଅବସ୍ଥାରେ କେମିତି ଜଣେ ସିଦ୍ଧି ପ୍ରାପ୍ତ ହୋଇପାରିବ ସେଥିପାଇଁ ଭଗବାନ ତାକୁ ବର୍ଣ୍ଣନା କରିଛନ୍ତି ଭଗବତ ପନ୍ଧାର ବର୍ଣ୍ଣନା କରୁଛନ୍ତି ଯେ ମନୁଷ୍ୟମାନଙ୍କ ସହଶ୍ରେଷୁ କଶ୍ଚିତ ଯଥା ସିଦ୍ଧ ହେବ ସିଦ୍ଧି ସେମାନଙ୍କୁ ପ୍ରାପ୍ତ ହୋଇପାରିବେନି ହଜାର ହଜାର ଲୋକମାନଙ୍କୁ ଖୁବ୍ କ୍ୱଚିତ ସବୁ ପ୍ରାପ୍ତ ହେବେ ଏବଂ ସେ ସିଦ୍ଧି ମଧ୍ୟ ଯତଟା ଆମେ ସିଦ୍ଧାନ କଶ୍ଚିତ ମାନ ବ୍ୟକ୍ତି ପ୍ରାପ୍ତ ଯେତେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ବା ସେତେ ସିଦ୍ଧଭକ୍ତ ଅଛନ୍ତି ସମସ୍ତେ ସିଦ୍ଧି ପ୍ରାପ୍ତ ହୋଇଗଲେ ଯେ ଭଗବାନଙ୍କୁ ଜାଣିପାରିବେ ତା ଯତଟା ଆମେ ସିଦ୍ଧାନ ଏଇଭଳି ହଜାର ହଜାର ଯେମିତି ହଜାର ହଜାର ମନୁଷ୍ୟମାନ ସହଶ୍ରେଷୁ ହଜାର ହଜାର ମନୁଷ୍ୟମାନଙ୍କ ଭିତରେ କ୍ୱଚିତ ଜଣେ ସିଦ୍ଧିପ୍ରାପ୍ତ ହେବ ଏବଂ ସେହିଭଳି ଆମେ ହଜାର ହଜାର ସିଦ୍ଧମାନଙ୍କ ଭିତରେ କ୍ୱଚିତ ଭଗବାନ ଜାଣିପାରିବେ ତେଣୁ ଏଇ ଯେଉଁ ସିଦ୍ଧି ଯେଉଁ ରହିଛି ଏ ସିଦ୍ଧି ପ୍ରାପ୍ତ ହେବାଟା ବହୁତ ଅଳ୍ପ ବ୍ୟକ୍ତି ପ୍ରାପ୍ତ ହେଉଛି ସମସ୍ତେ ପ୍ରାପ୍ତ ହୋଇପାରୁଛନ୍ତି ଆମେ ଯଦି ପରସେଣ୍ଟେଜ୍ ଦେଖିବା କେତେ ପରସେଣ୍ଟ କେତେ ଶହେରେ କେତେ ଜଣ ପାଇବେ ଆମର କୋଲକାତା ମହାରାଜ କିନ୍ତୁ ଶତକଡ଼ା ଉଣେଇଶହ 99.99% ପାଇପାରିପାରୁନାହାନ୍ତି ସିଦ୍ଧି ପ୍ରାପ୍ତ ହୋଇପାରୁନାହାନ୍ତି ସିଦ୍ଧି ପ୍ରାପ୍ତ ହେବାଟା କେତେ କଷ୍ଟ ତେଣୁ ବିଭିନ୍ନ ଯେଉଁ ରହିଛି ସବୁଠୁ ଶ୍ରେଷ୍ଠ ସିଦ୍ଧି ଅଷ୍ଟମଧ୍ୟାୟ ଭଗବାନ କହିଛନ୍ତି ଯେ ଯେଉଁମାନେ ଅନନ୍ୟ ଚେଡ଼ା ସତତାମ ଯେଉଁମାନ ସ୍ମୃତି ନିର୍ଦ୍ଦେଶ ଦଶାମ ସୁମପାଠ ନିତ୍ୟ ଗୁପ୍ତ ସୁଯୋଗ ଅନନ୍ୟ ଚେଡ଼ା ସତତାମ ଯେଉଁମାନେ ଅନ୍ୟ କିଛି ଚିନ୍ତା ନ କରି ବା ଚେତନା ତାଙ୍କର କେବଳ ଭଗବାନଙ୍କର ଚେତନାରେ ରହିଛି ତାଙ୍କର ଚେତନାଟା ଭଗବାନଙ୍କ ଆଗପଟରେ ରହିଛି ଯେଉଁମାନେ ସ୍ମରତି ନିର୍ଦ୍ଦେଶ ସବୁବେଳେ ସେ ଭଗବାନଙ୍କୁ ସ୍ମରଣ କରୁଛନ୍ତି ସେମାନେ ମଧ୍ୟ ସିଦ୍ଧି ପ୍ରାପ୍ତ ହୋଇପାରିବେ ଯେ ସେମାନଙ୍କର କ'ଣ ହେବ ନା ଅନନ୍ୟ ଚିନ୍ତା ସବୁଦାନ ଯେଉଁମାନେ ସ୍ମରତି ନିର୍ଦ୍ଦେଶ ତତ୍ସାହ ସୁଲଭ ପାଠ ଭଗବାନ ବହୁତ ଦୁର୍ଲଭ କିନ୍ତୁ ସେମାନଙ୍କ ପାଇଁ ଭଗବାନ ବହୁତ ସୁଲଭ ହେଲା ଯେଉଁମାନେ ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତା କହୁଛନ୍ତି ଯେ ଅଦ୍ୱୈତମଚ୍ୟୁତମାନାଦି ମହାନ୍ତ ରୂପମ ଆଦ୍ୟମ ପୁରାଣ ପୁରୁଷମ ନବଯୌବନଞ୍ଚ ବେଦୀ ଶୁକ୍ରମଦୌମାତ୍ମତ୍ୱ ଗୋବିନ୍ଦମାନ ପୁରୁଷାନ୍ତମ ଭଜାମ ବେଦେଷୁ ଦୁର୍ଲଭ ବେଦ କେତେ ଶ୍ଳୋକ ଅଛନ୍ତି ବେଦରେ ଋଗ ଯଦୁ ସାମ ଅଥର୍ବ ବିଭିନ୍ନ ପୁରାଣ ଉପନିଷଦ ମହାଭାରତ ଏସବୁ କିଛି ବେଦ ବି କୁହାଯାଉଛି ଏ ସମସ୍ତ ବେଦ ଜଣେ ଯଦି ଅଧ୍ୟୟନ କରିଥିବେ କିନ୍ତୁ ତଥାପି ଭଗବାନ ଦୁର୍ଲଭ ରହିଛି ବେଦେଶୀ ଦୁର୍ଲଭ ବେଦ ଅଧ୍ୟୟନ କରି ମଧ୍ୟ ସେ ଭଗବାନଙ୍କୁ ଜାଣିପାରିବେ କିନ୍ତୁ ଅଦୁର୍ଲଭ ଆତ୍ମଭକ୍ତ ଭକ୍ତି ମାଧ୍ୟମରେ ଭଗବାନ ଅଦୁର୍ଲଭ ସୁଲଭ ହୋଇଛି ସେହି ଗୋବିନ୍ଦ ମହାଦେବ ପୁରୁଷଙ୍କ ସେହି ଆଦିପୁରୁଷ ଭଗବାନଙ୍କୁ ମୁଁ ଭଜନ କରୁଛି ବ୍ରହ୍ମା ବ୍ରହ୍ମ ସହିତ ବନ୍ଧା କରୁଛି ତେଣୁ ଭଗବାନ ସେଟା କହୁଛନ୍ତି ଭଗବତର ଅଷ୍ଟମଧ୍ୟାୟରେ ଯେଉଁମାନେ ଅନନ୍ୟ ଚିନ୍ତା ସତତାମ ଯେଉଁମାନେ ସ୍ମରଣ ନିର୍ଦ୍ଦେଶ ବହୁତ ସହଜରେ ଭଗବାନଙ୍କୁ ସ୍ମରଣ କରିପାରିବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଭଗବାନଙ୍କ ନାମ କୀର୍ତ୍ତନ ମାଧ୍ୟମରେ ନାମ ସ୍ମରଣ ମାଧ୍ୟମରେ ନାମ ନାମ ଜପ ମାଧ୍ୟମରେ ଜଣେ ଭଗବାନଙ୍କୁ ସ୍ମରଣ କରିପାରିବ। ତେଣୁ ଏହି ଦୁନିଆରେ ଯେଉଁମାନେ ଭଗବାନ ସହିତ ଯୁକ୍ତ ହେଇଛନ୍ତି ଅନନ୍ୟ ଚିନ୍ତା ସଫଳତା ଯେଉଁମାନେ ସ୍ମରଣ କରିଛନ୍ତି ଭଗବାନଙ୍କ ସହିତ ତତ୍ସହ ସୁଲଭ ପାଠ ତାଙ୍କ ପାଇଁ ମୁଁ ବହୁତ ସୁଲଭ ବହୁତ ସୁବିଧା ବା ବହୁତ ସହଜରେ ତାଙ୍କୁ ପ୍ରାପ୍ତ ହେଇପାରିବି ତତ୍ସହ ସୁଲଭ ପାଠ କାହିଁକି ନା ଯେହେତୁ ସେମାନେ ବହୁତ ସହିତ ଯୁକ୍ତ ହେଇଛନ୍ତି ନିତ୍ୟ ଦୌତ ସୁଲଭ ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ କ'ଣ ଭାଷା କହୁଛନ୍ତି ଯେ ଅର୍ଜୁନଙ୍କ ମନରେ ପ୍ରଶ୍ନ ହେଇପାରେ ଯେ ଆପଣ ସୁଲଭ ହେଲେ କ'ଣ ହବ ଆମେ ସବୁ ବିଭିନ୍ନ ଜାଗାରେ ଦେଖୁଛୁ ବହୁତ କମ୍ ପଇସା ମିଳିବ ଯେମିତି ସେ ରେଟ୍ କିଣିଲା ବେଳକୁ ସବୁ ଜିନିଷ କେଉଁଟା ଅଧିକା ରେଟ୍ ଅଛି କେଉଁଟା କମ୍ ଅଛି କମ୍ ରେଟ୍ କିଣୁଛେ ତେଣୁ ସେଇଭଳିଆ ଭାବରେ ଗୋଟେ ସୁଲଭ ଜିନିଷ ଭଗବାନ ସୁଲଭରେ କ'ଣ ସୁବିଧା ହବ ନା ସୁଲଭ ହେଲେ କ'ଣ ହବ ଭଗବାନ କହୁଛନ୍ତି ମା ମୋ ପେଟାର ନା ଦୁଃଖ ଲୟମ ସାହସତମ ନା ପ୍ରବନ୍ଧି ମହାତ୍ମା ସିଦ୍ଧି ପରମାତ୍ମା ଶ୍ରେଷ୍ଠ ସିଦ୍ଧି ଶ୍ରେଷ୍ଠ ମନୁଷ୍ୟ ଜୀବନ ଶ୍ରେଷ୍ଠ ସିଦ୍ଧି କେଉଁଟା ଭଗବାନ କହୁଛନ୍ତି ଭଗବତୀତାର ଅସମଧ୍ୟାୟ ଯେଉଁମାନେ ମା ମୋ ପେଟ୍ୟ ଯେଉଁମାନେ ଭଗବାନ ପ୍ରାପ୍ତ ହେବେ ଭଗବାନଙ୍କ ନିକଟକୁ ଯିବେ ପେଟ୍ୟ ଭଗବାନଙ୍କ ପ୍ରତି ଯେଉଁମାନେ ରହିଛନ୍ତି ସେମାନଙ୍କ ପାଇଁ ପୁନର୍ଜନ୍ମ ଆଉ ପୁନର୍ଜନ୍ମ ନାହିଁ କେଉଁଠି ପୁନର୍ଜନ୍ମ ନାହିଁ ନା ଦୁଃଖାରାୟଣ ଅସାହସତ ଏଇ ଯେଉଁ ଭୌତିକ ଜଗ ଇଏକୁ ବର୍ଣ୍ଣନା କରାଯାଇଛି ଭଗବତୀତାର ପ୍ରଭୁ ସଂଧ୍ୟାରେ ଭଗବାନ କହିଛନ୍ତି ଯେ ଦୁଃଖାଳୟ ଅଶାଶ୍ୱତମ ଇଏ ହେଉଛି ଜ୍ଞାନ ବୌଦ୍ଧ ଜଗତରେ ଅନେକ ପ୍ରକାର ଦୁଃଖ ରହିଛି ଏବଂ ମୁଖ୍ୟ ଦୁଃଖ ହେଉଛି କେଉଁଟା ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ ଅନେକ ପ୍ରକାର ଦୁଃଖ ରହିଛି କିନ୍ତୁ ମୁଖ୍ୟ ଦୁଃଖ ହେଉଛି କ'ଣ ନା ଜନ୍ମ ମୃତ୍ୟୁ ଜରା ଏବଂ ବ୍ୟାଧି ଜଣେ ବୌଦ୍ଧ ଜଗତରେ ଜନ୍ମ ନେଉଛି ମାନେ ତାର ଆରମ୍ଭ ହେଇଯାଉଛି ଦୁଃଖ ଆରମ୍ଭ ହେଇଯାଉଛି ମାତୃଗର୍ଭରେ ଦଶ ମାସ ରହିବା ପାଇଁ ପଡ଼ୁଛି ବହୁତ କଷ୍ଟ ଆମର ଭାଗବତ ସମୟରେ ଗର୍ଭରେ ତାଙ୍କ ବର୍ଣ୍ଣନା କରିଛନ୍ତି ମାତା ଦେବୀ ଯେ ଜଣେ ମାତୃଗର୍ଭରେ ରହିଲା ପରେ ସାତ ମାସ ପର୍ଯ୍ୟନ୍ତ ତାଙ୍କ ଚେତନା ନଥାଏ ତେଣୁ ସାତ ମାସରେ ଯଦି ତାଙ୍କ ଚେତନା ଆସେ ସେତେବେଳେ ସେ ଜାଣିପାରେ ଯେ ମୁଁ ବହୁତ କଷ୍ଟରେ ରହୁଛି ତେଣୁ ଯେଉଁମାନେ ଭାଗ୍ୟବାନ ଥିବ ସେମାନେ ତା ପୂର୍ବ ଜନ୍ମ କଥା ମନେ ପଡ଼େ ତାଙ୍କର ଯେ ଏଇ ଜନ୍ମରେ ଏଇଭଳି ଭାବରେ ମୁଁ ଭଗବାନ ଭୁଲି ଯାଇଥିଲି ପୁଣି ମାତୃପକ୍ଷରେ ମୋତେ ସ୍ଥାନ ହେବାକୁ ପଡ଼ିଲା ତେଣୁ ସେ ପ୍ରାର୍ଥନା କରନ୍ତି ଜୀବ ମାତୃଗର୍ଭରେ ଯେଉଁ ପ୍ରାର୍ଥନା କରାଯାଏ କରନ୍ତି ସେଇଟା ଭାଗବତର ତୃତୀୟ ସ୍କନ୍ଧରେ ଗର୍ଭରେ କହୁଛନ୍ତି ତାଙ୍କ ମାତା ଦେଉଛନ୍ତି ସେ ଭଗବାନ ପ୍ରାର୍ଥନା କରନ୍ତି ଯେ ଭଗବାନ ଆପଣ ମୋତେ ଏଥିରୁ ଉଦ୍ଧାର କଲେ କଷ୍ଟଦାୟକ ସ୍ଥିତିରୁ ଉଦ୍ଧାର କଲେ ମୁଁ ଆପଣଙ୍କୁ ଭଜନ କରିବି କାରଣ ଜନ୍ମ ଯେଉଁ ମାତୃଗର୍ଭ ରହିବାଟା ବହୁତ ଯନ୍ତ୍ରଣାଦାୟକ କିନ୍ତୁ ଯେତେବେଳେ ସେ ସମୟ ଉପଯୁକ୍ତ ସମୟରେ ଯେତେବେଳେ ସେ ଆସନ୍ତି କୃତି ପୃଷ୍ଠକୁ ଆସନ୍ତି ସେ ଯିବ ସେତେବେଳେ ସେ ପୁଣି ମାୟାର ପ୍ରଭାବରେ ସତ୍ୱ ରଜ ତମ ଏ ତିନି ଗୁଣ ଯେଉଁ ମଳଛି ମାୟାର ଏଇ ମାୟାର ପ୍ରଭାବରେ ଯଦି ପୁଣି ଭଗବାନ ଫେରିଯାଆନ୍ତି ତେଣୁ ଇଏ ଦୁଃଖଦାୟକ ସ୍ଥିତି ରହୁଛି ଜନ୍ମ ପୁଣି ମୃତ୍ୟୁ ସମୟରେ ମୃତ୍ୟୁ ସମୟରେ ମଧ୍ୟ ବହୁତ କଷ୍ଟଦାୟକ ସ୍ଥିତି ଏବଂ ବାର୍ଦ୍ଧକ୍ୟ ଅବସ୍ଥା ଆଖିକୁ ଦୁଶୁନଥିବ କାନକୁ ଶୁଖୁନଥିବ ପାଦ ଚାଲିପାରୁନଥିବେ ବିଭିନ୍ନ ପ୍ରକାର ପୁଣି ବ୍ୟାଧି ବିଭିନ୍ନ ପ୍ରକାର ରୋଗ ରହିଛି ତେଣୁ ଇଏ ହେଉଛି ଭୌତିକ ଜଗତର ସ୍ୱଭାବ ଦୁଃଖାଳୟ ଏବଂ ଖାଲି ଜଣେ ଯଦି କହିବ ଠିକ ଅଛି ମୁଁ ଦୁଃଖରେ ରହିବି ଦୁଃଖ ସହିତ ରହିବି ସେତିକି କରିପାରିବନି କାହିଁକି ନା ଅଶାଶ୍ୱତ ଏ ଭୌତିକ ଜଗତ ସବୁବେଳେ ପାଇଁ ରହିବନି ଏଇଟା ସୃଷ୍ଟି ହେଉଛି କିଛି କାଳ ରହିବ ପୁଣି ଅନ୍ତିମରେ ସେଇଟା ଧ୍ୱଂସ ହେଇଯିବ ସୃଷ୍ଟି କିନ୍ତି ପ୍ରଳୟ ତେଣୁ ଭଗବାନ କହୁଛନ୍ତି ଯେ ମାନବ୍ୟ ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତ ନା କୁହନ୍ତି ଯେଉଁମାନେ ଭଗବାନ ପ୍ରାପ୍ତ ହେବେ ସେମାନେ ଏଇ ଦୁଃଖାଳୟ ଅଶାଶ୍ୱତଙ୍କୁ ଆଉ ପ୍ରାପ୍ତ ହେବେ ନା କୁହନ୍ତି ତେଣୁ ସେମାନେ ମହାତ୍ମାନ ସେମାନଙ୍କୁ ମହାତ୍ମା ବୋଲି କୁହାଯାଉଛି ମହାତ୍ମା କହିଲେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଗୋଟେ ହେଉଛନ୍ତି ମହାତ୍ମା ଆଉ ଗୋଟେ ହେଉଛନ୍ତି ବଦ୍ଧ ଜୀବ ସମସ୍ତେ ସମସ୍ତ ବଦ୍ଧ ଜୀବ ଯେଉଁମାନେ ସିଦ୍ଧି ପକାଉଛନ୍ତି ସେମାନେ ମହାତ୍ମା ହେଇଯାଉଛନ୍ତି ଯେଉଁମାନେ ବଦ୍ଧ ଜୀବ କହିଲେ ଏଇ ତିନି ଗୁଣ ଭିତରେ ବନ୍ଧା ହେଇକି ରହିଛନ୍ତି ସତ୍ୱ ରଜ ସମୟ ଗୁଣ ପ୍ରକୃତି ସମ୍ଭବା ନିବୃତି ମହାମାମ ଦେହେ ଦେହିନ ମଧ୍ୟ ସତ୍ୱ ରଜ ତମ ଏ ତିନୋଟି ଗୁଣ ରହିଛି ଭୌତିକ ଜଗତରେ ସମସ୍ତେ ଆଗକୁ ବର୍ଣ୍ଣନା କରାଯାଇଛି ନ ତଦସ୍ତି ଦିବ୍ୟାଙ୍ଗା ଦେବୀ ଦେବୀ ସୁବାପନ ସତ୍ୟ ପ୍ରକୃତି ଦେଇଛନ୍ତି ନାହିଁ ଏମିତି କେହି ବ୍ୟକ୍ତି ନାହାନ୍ତି କି ଏମିତି କେହି ବସ୍ତୁ ନାହିଁ କି ଏମିତି କେହି ସମୟ ନାହିଁ ଯାହା ଏଇ ତିନି ମୂଳରୁ ମୁକ୍ତ। ସେମାନେ ସମସ୍ତେ ବଦ୍ଧ ଅବସ୍ଥା ପ୍ରାପ୍ତ ହୋଇଛନ୍ତି। ତେଣୁ ଯେଉଁମାନେ ସିଦ୍ଧି ପ୍ରାପ୍ତ ହେଉଛନ୍ତି ସେମାନେ ହେଉଛନ୍ତି ମହାତ୍ମା। ସେମାନେ ହେଉଛନ୍ତି ମାମୁପ୍ରତ୍ୟ ପୁନର୍ଜନ୍ମ ଦୁଃଖାଳ ମଶାଳ ନା ବୁଲନ୍ତି, ସେମାନେ ହେଉଛନ୍ତି ମହାତ୍ମା। ଏବଂ ସେଇଟା ହେଉଛି ସିଦ୍ଧି, ସେଟା ହେଉଛି ଶ୍ରେଷ୍ଠ ସିଦ୍ଧି। ଭଗବାନ ସେ ଜିନିଷରେ ବର୍ଣ୍ଣନା କରିସାରିଛନ୍ତି, ବର୍ତ୍ତମାନ ସାକ୍ଷାତ କହିବେ। ତେଣୁ ଅଷ୍ଟମଧ୍ୟାୟ ଭଗବାନ କହିଛନ୍ତି ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି। ତାହେଲେ ସେମାନେ ଯଦି ଦୁଃଖରେ ମଶା ସତ୍ରରେ ନ ଆସିବେ, ପୁନର୍ଜନ୍ମ ତାଙ୍କୁ ଭୋଗ କରିବାକୁ ପଡ଼ିବନି, ସେମାନେ ଶ୍ରେଷ୍ଠ ସିଦ୍ଧି ଲାଭ କରିବେ, ସେମାନେ ମହାତ୍ମା ହେବେ, ତାହେଲେ ତାଙ୍କର ସ୍ଥିତି କ'ଣ ହେବ ନା ପରମାଙ୍ଗତା ଭଗବତ ଭାବ ସେମାନେ ପ୍ରାପ୍ତ ହେବେ। ଯେମିତି ଭୌତିକ ଜଗତ ରହିଛି ବର୍ଣ୍ଣନା କରାଯାଇଛି ଭଗବତର ପଞ୍ଚଦଶ ଅଧ୍ୟାୟରେ, ଏ ଭୌତିକ ଜଗତ ହେଉଛି କ'ଣ ନା ଉର୍ଦ୍ଧ ମୂଳ ମଦ ଶାଖ ଅଶ୍ୱତନ ପ୍ରାଉର ବ୍ୟାୟାମ ଛନ୍ଦାସୀ ଦେଶ ପ୍ରଣାଳୀ ଜସ୍ତନ ବେଦ ସଭ୍ୟ ହେଉଛି। ପ୍ରକୃତ ବିଦ୍ୱାନ ବ୍ୟକ୍ତି ହେଉଛନ୍ତି ସିଏ ଯିଏ ଜାଣନ୍ତି ଭୌତିକ ଜଗତ ହେଉଛି ଚିତ୍ ଜଗତର ଗୋଟେ ବିକୃତ ପ୍ରତିଫଳନ। ଉର୍ଦ୍ଧ ମୂଳ ଆମେ ଯେଉଁ ଗଛ ଦେଖୁଛେ ତାର ମୂଳ ତା ଚେର କେଉଁଠି ରହୁଛି ତଳେ ରହୁଛି। କିନ୍ତୁ ଏମିତି ଏକ ବୃକ୍ଷର ଭଗବାନ ବର୍ଣ୍ଣନା କରୁଛନ୍ତି ପ୍ରଥମ ଶ୍ଳୋକରେ ଯେ ଉର୍ଦ୍ଧ ମୂଳ ତାର ମୂଳ ସବୁ ଉର୍ଦ୍ଧ ଅଧ ଶାଖ ଶାଖା ପ୍ରଶାଖ ସବୁ ତଳକୁ ରହିଛି ନିମ୍ନକୁ ରହିଛି ଅଧ ଉର୍ଦ୍ଧ ମୂଳ ଅଧ ଶାଖ ଅଶ୍ୱତ ପ୍ରାହୁର ଅବ୍ୟୟ। ଇଏ ଗୋଟେ ଅଶ୍ୱତ ବୃକ୍ଷର ଭଗବାନ ବର୍ଣ୍ଣନା କରୁଛନ୍ତି ଅବ୍ୟୟ ବ୍ୟୟ ହେବନି ସେ ଚାଲିଥିବ ସେଇଭଳିଆ ଅବ୍ୟୟ। ତେଣୁ ଏଇଭଳି ଭାବରେ ଉର୍ଦ୍ଧ ମୂଳ ମଦ ଶାଖ ଅଶ୍ୱତ ଛନ୍ଦାସୀ ଦେଶ ପ୍ରଣାଳୀ ତାହା ଯେଉଁ ବୃକ୍ଷ ଯେଉଁ ପତ୍ର ଇତ୍ୟାଦି ସବୁ ରହିଛି ଇଏ ସବୁ ଛନ୍ଦ ବା ବିଭିନ୍ନ ପ୍ରକାର ମନ୍ତ୍ର ପରିପୂର୍ଣ୍ଣ ହୋଇକି ରହିଛି। ତେଣୁ ଏଇଭଳି ଭାବରେ ଯେଉଁମାନେ ଜାଣନ୍ତି ବୌଦ୍ଧ ଜଗତ ହେଉଛି ଗୋଟେ ଗୋଲଟା ବୃକ୍ଷ ଜସ୍ତମ ବେଦ ଯେଉଁମାନେ ଜାଣନ୍ତି ସେ ହେଉଛନ୍ତି ବେଦବୀ ବେଦବୀ ସେମାନେ ହେଉଛନ୍ତି ପ୍ରକୃତ ବିଦ୍ୱାନ ଲୋକ। ତେଣୁ ଯେଉଁମାନେ ଏଇ ବୌଦ୍ଧ ଜଗତରୁ ଉଦ୍ଧ ହେବେ ବୌଦ୍ଧ ଜଗତରୁ ଉଦ୍ଧାର ପାଇବେ ଏମାନେ ଶ୍ରେଷ୍ଠ ସିଦ୍ଧି ଲାଭ କରିବେ ସେମାନେ କୁହାଯିବେ ନା ପରମାଙ୍ଗତା। ଏ ଭୌତିକ ଜଗତର ଉର୍ଦ୍ଧରେ ଯେଉଁ ଚିତ୍ ଜଗତ ରହିଛି ଯେଉଁଟା ହେଉଛି ପ୍ରକୃତ ସେଠି ଯେଉଁ ବୃକ୍ଷ ରହିଛି ସେ ବୃକ୍ଷ ହେଉଛି ତାର ମୂଳ ସବୁ ନିମ୍ନକୁ ରହିଛି ଶାଖା ସବୁ ଉର୍ଦ୍ଧକୁ ରହିଛି। ଯେମିତି ପ୍ରଥମେ ଆମେ ଦେଖୁଛେ ଯେଉଁ ବୃକ୍ଷ ଦେଖୁଛେ ସେ ବୃକ୍ଷ କିଭଳି ଭାବରେ ତାର ମୂଳ ହେଉଛି ନିମ୍ନକୁ ଶାଖା ପ୍ରଶାଖ ହେଉଛି ଉପରକୁ ରହୁଛି। ତେଣୁ ଏଇଭଳି ଏଇ ଯେଉଁ ବୃକ୍ଷ ଇଏ ବୃକ୍ଷ ହେଉଛି ପ୍ରକୃତରେ ଚିତ୍ ଜଗତରେ ରହୁଛି। ଚିତ୍ ଜଗତ ହେଉଛି ପ୍ରକୃତ ବସ୍ତୁ ବେଦ୍ୟମ ବାସ୍ତମ ବର୍ତ୍ତ ବସ୍ତୁ ପ୍ରକୃତ ବସ୍ତୁ ହେଉଛି ସେ ବୌଦ୍ଧିକ ଜଗତ ହେଉଛି ତାର ବିକୃତ ପ୍ରତିଫଳନ। ତେଣୁ ଯେଉଁମାନେ ଏଇ ବଦ୍ଧ ହେବ ସେମାନେ ଜାଣିପାରନ୍ତି ନେଇ ସେମାନେ ଭାବନ୍ତି ଏ ବୌଦ୍ଧିକ ଜଗତ ହେଉଛି ବାସ୍ତବ ସତ୍ୟ। ତେଣୁ ଏଇ ବୌଦ୍ଧିକ ଜଗତରେ ହିଁ ତାଙ୍କର କାର୍ଯ୍ୟ ସବୁ ଲଗେଇ ରଖନ୍ତି ତେଣୁ ସେମାନେ ସିଦ୍ଧି ପ୍ରାପ୍ତ ହେଇପାରନ୍ତି ନାହିଁ। ସେଥିପାଇଁ ଭଗବାନ କହୁଛନ୍ତି ମନୁଷ୍ୟ ନାମ ସହସ୍ରେଶୁ ବାର୍ଷିକ ଜଗତି ସିଦ୍ଧାଏ ଯେଉଁମାନେ ସିଦ୍ଧ ବ୍ୟକ୍ତି ସେମାନେ ଜାଣନ୍ତି ଏ ଭୌତିକ ଜଗତ ହେଉଛି ପ୍ରକୃତରେ ଦୁଃଖାଳୟ ଅସାହସତ। ତେଣୁ ସେମାନେ ଏଥିରୁ କେମିତି ମୁକ୍ତ ହେବା ଏଥିରୁ କେମିତି ଉଦ୍ଧାର ପାଇବା ସେଥିପାଇଁ ସେମାନେ ଚେଷ୍ଟା କରନ୍ତି। ତେଣୁ ଏଇ ଏଇଭଳି ଭାବରେ ଯେଉଁମାନେ ଚେଷ୍ଟା କରନ୍ତି ସେମାନଙ୍କୁ ସିଦ୍ଧ ସେମାନେ ତାଙ୍କ ମଧ୍ୟ କେତେଜଣ ସିଦ୍ଧି ପ୍ରାପ୍ତ ହୁଅନ୍ତି। ଏବଂ ଶ୍ରେଷ୍ଠ ସିଦ୍ଧି କେଉଁଟା ଶ୍ରେଷ୍ଠ ସିଦ୍ଧି ହେଉଛି ଭଗବାନଙ୍କୁ ଜାଣିବା ମା ଉପତ୍ୟ ଭଗବାନଙ୍କ ପ୍ରାପ୍ତ ହେବା ସେଟା ହେଉଛି ଶ୍ରେଷ୍ଠ ସିଦ୍ଧି। ତେଣୁ ଏଇ ଯେଉଁ ଶ୍ରେଷ୍ଠ ସିଦ୍ଧି ଯେଉଁ ଭଗବାନ କହୁଛନ୍ତି ଯେ ଜନ୍ମ କର୍ମ ଚେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱ ତତ୍ତ୍ୱଦେୟମ ପୁନର୍ଜନ୍ମ ଏତି ମା ଭଗବାନଙ୍କର ଯଦି ଆମେ ଜାଣିବା ଯେ ଭଗବାନଙ୍କର ଯେଉଁ ଆମେ 27 ତାରିଖରେ ଭଗବାନଙ୍କର ଆବିର୍ଭାବ ଚେତନ ମହାପ୍ରଭୁଙ୍କର ଆବିର୍ଭାବ ଯଦି ପାଠ କରାଯିବ ତେଣୁ ଏଇ ଯେଉଁ ଭଗବାନ ଆସୁଛନ୍ତି ଭଗବାନ ଭଗବାନ ଚତୁର୍ଥ କହୁଛନ୍ତି ଅଯୋଗୀ ସନ୍ନ ଭୟାତ୍ମା ଭୂତାନାମ ଈଶ୍ୱର କିଶନ ପ୍ରକୃତି ସ୍ୱାମ ଅଧିଷ୍ଠାୟ ସଲ୍ଲଭାମୀ ଆତ୍ମାୟ ଭଗବାନଙ୍କର ଜନ୍ମ ନାହିଁ ଭଗବାନ ହେଉଛନ୍ତି ଅଜ ଭଗବାନ ଗୋଟେ ନାମ ହେଉଛି ଅଜ କିନ୍ତୁ ଅଜ କି ଅଜ ହେଲେ ମଧ୍ୟ ଭଗବାନ ଅଜ କି ସନ୍ନ ଅବୟାତ୍ମା ଏବଂ ଭଗବାନ ହେଉଛନ୍ତି ଅବ୍ୟୟ ଭଗବାନ କିଛି ବ୍ୟୟ ହୁଏ ଏବଂ ସିଏ ହେଉଛନ୍ତି ଭୂତାନା ଈଶ୍ୱର କି ଏ ସବୁକିଛିରେ ସେ ହେଉଛନ୍ତି ନିୟନ୍ତ୍ରଣକାରୀ ବା ମାଲିକ, ଭୂତାନ ସୁରକ୍ଷା। ତେଣୁ ଭଗବାନ ତ ଆସନ୍ତି ପ୍ରକୃତି ସ୍ୱୟଂ ଅଧିଷ୍ଠାୟ, ଭଗବାନ ଆସନ୍ତି, ଭଗବାନ କାହାର ଅଧୀନରେ ଆସନ୍ତି, ଭଗବାନ ନିଜ ଇଚ୍ଛାରେ ଆସନ୍ତି। ପ୍ରକୃତି ସ୍ୱୟଂ ଅଧିଷ୍ଠାୟ, ଭଗବାନ ଯେଉଁ ଉନ୍ନତ ପ୍ରକୃତି ରହିଛି ବା ଉଚ୍ଚତର ପ୍ରକୃତି ରହିଛି, ଯାହାକୁ କୁହାଯାଉଛି ଯୋଗ ମାୟା। ଏ ଭୌତିକ ଜଗତ ହେଉଛି ମହାମାୟା ବା ବହିରଙ୍ଗା ମାୟା, ସେ ତ୍ରିଗୁଣ ଏତେ ରହୁଛି। କିନ୍ତୁ ଭଗବାନ ଯେଉଁ ଆସନ୍ତି ପ୍ରକୃତି ସ୍ୱୟଂ ଅଧିଷ୍ଠାୟ, ଭଗବାନ ନିଜ ପ୍ରକୃତି ନିଜ ଅନ୍ତରଙ୍ଗ ଶକ୍ତିରେ ଆବିର୍ଭାବ ହୁଅନ୍ତି। ତେଣୁ ପ୍ରକୃତି ସ୍ୱୟଂ ଅଧିଷ୍ଠାୟ ସମ୍ଭବାମୀ ଆତ୍ମନାୟା, ଭଗବାନ ଯେଉଁ ଆସନ୍ତି ସେ ତାଙ୍କର ନିଜର ଅନ୍ତରଙ୍ଗ ଶକ୍ତି ବଳରେ ଆସନ୍ତି। ଆମେ ଯେଉଁ ଆସୁଛେ ଆମେ କେମିତି ଆସୁଛେ ନା କର୍ମଣ ଦୈବନେତ୍ରେଣ ଦନ୍ତ ଦେହପତେ ସ୍ତ୍ରୀ କନିଷ୍ଠ ଉଦାହରଣ ପୁରୁଷ ବିବେକଣାଶ୍ରେ ଭାଗବତ ତୃତୀୟ ସ୍କନ୍ଧର 31 ଅଧ୍ୟାୟରେ ମାତା ଦେବତୀଙ୍କୁ କପିଳ ଦେବତା କରୁଛନ୍ତି। ଆମେ ଯେମିତି ଜନ୍ମ ହେଉଛେ ଆମେ କିଭଳି ଜନ୍ମ ହେଉଛେ ନା କର୍ମଣା ଦୈବନେତ୍ରେଣ, ଆମେ ଏଇ ଜନ୍ମ ପାଇଛେ, ପୂର୍ବ ଜନ୍ମରେ ଯେଉଁ ସବୁ କର୍ମ ଫଳ କରିଛେ ସେଇ ଅନୁସାରେ ଆମେ ଏଇ ଜନ୍ମ ପାଇଲୁ। କେଉଁଠି ଜନ୍ମ ହେବା, କେତେ ଐଶ୍ୱର୍ଯ୍ୟ ପାଇବା, କେତେ ବିଦ୍ୟା ପ୍ରାପ୍ତ ହେବା, କେତେ ସ୍ତ୍ରୀ ବା ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା, ଏସବୁ ପୂର୍ବ ଜନ୍ମ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହୋଇସାରିଛି। ପୁଣି ଏ ଜନ୍ମ ଯାହା ସବୁ କରିବା ସେ ଅନୁସାରେ ପୁଣି ଆର ଜନ୍ମ କର୍ମ ଭୋଗ କରିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ କର୍ମ ନା ଦୈବ ନେତ୍ରୀଣ, ଏ କର୍ମଫଳ କିଏ ଦେଉଛନ୍ତି ନା ଦେବତାମାନେ, ବିଭିନ୍ନ ଦେବତାମାନେ ଏଇଟାକୁ ଦେଉଛନ୍ତି କର୍ମଫଳ। କର୍ମ ନା ଦୈବ ନେତ୍ରୀଣ ଜନ୍ତୁ ଦେହ ପ୍ରକୃତି, ମନୁଷ୍ୟ ଠୁ ଆରମ୍ଭ କରିକି କୀଟ ପତଙ୍ଗ ସମସ୍ତ 84 ଲକ୍ଷ ଯେଉଁ ଜୀବ ଅଛନ୍ତି ଏମାନଙ୍କୁ ଜନ୍ତୁ ବୋଲି କୁହାଯାଉଛି। ଏମାନେ ଏଇ ଶରୀର ପାପ ହେଉଛନ୍ତି, ଜନ୍ତୁ ଦେହ ପ୍ରକୃତି। ସ୍ତ୍ରିୟା କନିଷ୍ଠ ଉଦାହରଣ ମାତୃଗର୍ଭରେ ଯେଉଁ ଆସନ୍ତି କିଭଳି ନା ପିତାଙ୍କର ନିର୍ଯ୍ୟକୁ ଆଶ୍ରୟ କରି ସେମାନେ ଆସୁଛନ୍ତି, ପୂର୍ବଜନ୍ମ କର୍ମଫଳ ଅନୁସାରେ ସେମାନଙ୍କର ପିତାମାତା ମଧ୍ୟ ନିର୍ଘାତ ହେଇଛନ୍ତି। କିଏ କେଉଁ ପିତାମାତା ପ୍ରାପ୍ତ ହେବେ, କିଏ କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ, କିଏ କେତେ ବିଦ୍ୟା ପ୍ରାପ୍ତ ହେବେ, କିଏ କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବେ, ଏସବୁ ପୂର୍ବଜନ୍ମ କର୍ମଫଳ ଅନୁସାରେ ନିର୍ଘାତ। କିନ୍ତୁ ଭଗବାନ ଯେଉଁ ଆସନ୍ତି ସେଭଳି ଆସନ୍ତି ନାହିଁ, ଭଗବାନ ଭଗବାନ କହୁଛନ୍ତି ମୁଁ ଆସିଛି ମୋର ଅନ୍ତରଙ୍ଗା ଶକ୍ତି ବଳରେ ଆସୁଛି। ତେଣୁ ଏଇସବୁ ଯେଉଁମାନେ ଜାଣନ୍ତି ଆମେ କହିବା ସେମାନେ ସିଦ୍ଧି ପ୍ରାପ୍ତ ହେଉଛନ୍ତି। ଖାଲି ଯେଉଁମାନେ ଭଗବାନଙ୍କୁ ତତ୍ତ୍ୱରେ ଜାଣିବେ, ଭଗବାନ କହୁଛନ୍ତି ଭଗବତର ତତ୍ତ୍ୱ ଅଧ୍ୟାୟରେ ଯେ ଜନ୍ମ କର୍ମ ଚଳେ ଦିବ୍ୟମ ଏବଂ ଇଏ ତାର ଜନ୍ମ କଥା, ପୁଣି କର୍ମ ଭଗବାନ ବିଭିନ୍ନ ପ୍ରକାର କର୍ମ କରୁଛନ୍ତି, ବିଭିନ୍ନ ଆମେ ଯେଉଁ କର୍ମ କରୁଛେ କର୍ମ ଫଳ ଭୋଗ କରୁଛେ, ଭଗବାନ ଯେଉଁ କର୍ମ କରୁଛନ୍ତି କର୍ମ ଭଗବାନ କହୁଛନ୍ତି। ଯେଉଁମାନେ ଯଦି ଜାଣିବେ ଯେ ଏଇ ଯେଉଁ କର୍ମ ଯେଉଁ କରାଯାଉଛି ଭଗବାନ ଯେଉଁ କର୍ମ କରୁଛନ୍ତି ନମାନ କର୍ମାଣି ନିପନ୍ତି, କର୍ମଫଳ ତାଙ୍କୁ ଭୋଗ କରିବାକୁ ପଡ଼େନି, ନମାନ କର୍ମାଣି ନିପନ୍ତି ନମେ କର୍ମ ପଡ଼େ ସୁଧା। ମୋର ମଧ୍ୟ ଆମେ ଯେଉଁ କର୍ମ କରୁଛୁ କ'ଣ ପାଇଁ କରୁଛେ ନା ତାର ଫଳ ପାଇବା ପାଇଁ, ଆମେ ଯେଉଁ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛେ, ଯିଏ ଚାକିରି କରୁଛନ୍ତି ଦରମା ପାଇବେ, ବା ଯିଏ ବିଭିନ୍ନ ପ୍ରକାର ବିଜନେସ୍ କରୁଛନ୍ତି ବିଜନେସ୍ ଲାଭ ପାଇବେ, ଏସବୁ ପାଇଁ କାର୍ଯ୍ୟ କରୁଛନ୍ତି, କର୍ମଫଳ ପାଇଁ ଆମେ ସୁଧା ରହିଛି। କିନ୍ତୁ ଭଗବାନ ଯେଉଁ କର୍ମ କରୁଛନ୍ତି ନ ଆମେ କର୍ମ ଭଗବାନଙ୍କ ମୁଁ ଯେତେ ଆବଶ୍ୟକତା ରହିଛି କି ଏଇଟା ମୋର ଦରକାର ସେଥିପାଇଁ ଭଗବାନ ଏଇଟା କାମ କାର୍ଯ୍ୟ କରିବେ, ଭଗବାନ କିଛି ଆବଶ୍ୟକତା ନାହିଁ, ଭଗବାନ ରହିଛି ଭଗବାନ ଯାହା ଚାହିଁବେ ତାହା ଏଇ ପ୍ରାପ୍ତ ହେବ। ଭଗବାନ ଭଗବାନ କଥା ଛାଡ଼ୁ ଯେଉଁମାନେ ଆମର ଭାଗବତ ବର୍ଣ୍ଣନା କରାଯାଇଛି 18 ସିଦ୍ଧି ରହିଛି, 18 ସିଦ୍ଧି ଭାଗବତ ଏକାଦଶ ସ୍କନ୍ଧର 15 ଅଧ୍ୟାୟରେ ଭଗବାନ ଉଦ୍ଧବକୁ କହିଛନ୍ତି, 18 ସିଦ୍ଧି କଥା କହିଛନ୍ତି। ଯେଉଁମାନେ କିଛି କିଛି ସିଦ୍ଧି ପ୍ରାପ୍ତ ହେଉଛନ୍ତି ସେମାନେ ଯାହା ଚାହିଁବେ ତାହା ପାଇବେ, ଆଉ ଭଗବାନ କଥା କ'ଣ କହିବେ। ତେଣୁ ଭଗବାନ କିଛି ନମାନ କର୍ମାଣି ନିପନ୍ତି, ଭଗବାନ ଯଦି କର୍ମ କରୁଛନ୍ତି ସେଥିପାଇଁ କର୍ମ ବନ୍ଧନ ତାଙ୍କୁ ଉପରେ ପଡ଼ୁନି, ନମାନ କର୍ମାଣି ନିପନ୍ତି ନମେ କର୍ମ ପଡ଼େ ସେଟା ଏଇ କର୍ମଟା କଲେ ଏଇଟା ମୁଁ ପ୍ରାପ୍ତ ହେବି ସେଭଳି ଭଗବାନଙ୍କୁ କୁହନ୍ତି ନାହିଁ ସ୍ପୃହା, ଆଉ ଭଗବାନଙ୍କ ପ୍ରତି ଇଚ୍ଛା ନାହିଁ। ଇତିମାନ ଯେଉଁ ଆମେ ଜାଣନ୍ତି ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କ କର୍ମ ସବୁ ଜାଣନ୍ତି ନ କର୍ମ ବି ନଦେ ସେମାନେ କର୍ମ କର୍ମଫଳ ଭୋଗ କରିବେ, ଖାଲି ଏତିକି ଜଣ ଜାଣିବା ଯେମିତି ନମା କର୍ମ ନିପନ୍ତି ନମେ କର୍ମ ଫଳେ ସୁହା, ଇତିମାନ ଯେଉଁ ଆମେ ଜାଣନ୍ତି କର୍ମ ବି ନ ସବ୍ଦେ ସେମାନେ ମଧ୍ୟ କର୍ମଫଳ ଭୋଗିବେ। ତେଣୁ ସେ ଭଗବାନଙ୍କର ଭଗବତାର ତୃତୀୟ ଧାର ମାନେ କହିଛନ୍ତି ଯେ ନରେ ପାଠାସ୍ତ କର୍ତ୍ତବ୍ୟମ ତ୍ରିଶୁ ଲୋକେଶ କିଞ୍ଚନ ନାନ ବାର୍ତ୍ତମ ବାର୍ତ୍ତବ୍ୟମ ବର୍ତ୍ତ ଏଇ ଚ କର୍ମ ଭଗବାନ କିଛି କର୍ତ୍ତବ୍ୟ ନାହିଁ। ଆମର ବିଭିନ୍ନ ପ୍ରକାର କର୍ତ୍ତବ୍ୟ ରହିଛି। ଭାଗବତ ଏକାଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ନବଜଗତ କହୁଛନ୍ତି ରାଜା ନିମନ୍ତ ଆମର ସବୁ ଛଅଟି କର୍ତ୍ତବ୍ୟ ରହିଛି। କ'ଣ କ'ଣ ସେ କର୍ତ୍ତବ୍ୟ ନା ଦେବର୍ଷୀ ଭୂତ ଆତ ନୃଣାମ ପିତୃଣାମ ଦେବତାମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି। କ'ଣ କର୍ତ୍ତବ୍ୟ ନା ଆମେ ବର୍ତ୍ତମାନ ଯେଉଁ ପବନ ପାଉଛେ ବା ଆଲୋକ ପାଉଛେ ବର୍ଷା ପ୍ରାପ୍ତ ହେଉଛେ ଏଇସବୁ ଯାହା ସେମାନେ ପାଉଛେ ଦେବତାମାନେ ସେଇଟା ପ୍ରଦାନ କରୁଛନ୍ତି। ତେଣୁ ଆମର ଦେବତାମାନଙ୍କ ପାଇଁ କିଛି କର୍ତ୍ତବ୍ୟ ରହିଛି। ଆମେ ଯଦି କିଛି ଦେଲେ କିଛି ଦେଲେ ତା ବଦଳରେ ଆମେ କିଛି ଚାହୁଁଛେ ନା ତେଣୁ ଦେବତାମାନେ ଆମକୁ ସବୁ ପ୍ରଦାନ କରୁଛନ୍ତି। ତେଣୁ ତାଙ୍କ ଆମର ତାଙ୍କ ପ୍ରତି କିଛି କର୍ତ୍ତବ୍ୟ ରହିଛି। ଦେବଋଣ ସେଠାରେ ଦେବଋଣ କୁହାଯାଉଛି। ପୁଣି ଋଷିମାନଙ୍କର ଋଣ ରହିଛି। ଋଷିମାନଙ୍କ ଋଣ କ'ଣ ନା ଆମେ ଯେଉଁ ଭଗବତ ଗୀତା ପାଠ କରୁଛେ ଭାଗବତ ପାଠ କରୁଛେ ବିଭିନ୍ନ ଶାସ୍ତ୍ର ସବୁ ରହିଛନ୍ତି ଗ୍ରନ୍ଥ ସବୁ ରହିଛନ୍ତି ଏସବୁ ବ୍ୟାସଦେବ ବିଭିନ୍ନ ମୁନି ଋଷିମାନେ ସବୁ ରଚନା କରିଛନ୍ତି। ତେଣୁ ସେମାନେ ଯେଉଁ ଆମକୁ ପ୍ରଦାନ କରିଛନ୍ତି ଏସବୁ ଶାସ୍ତ୍ର ତା ବଦଳରେ ଆମେ କ'ଣ ଦେଉଛୁ ତାଙ୍କ ପ୍ରତି ଆମର କିଛି କର୍ତ୍ତବ୍ୟ ରହିଛି ନା ଋଷିମାନଙ୍କ ପ୍ରତି। ସେଭଳିଆ ବିଭିନ୍ନ ଜୀବମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ବୃକ୍ଷଲତା ସେମାନେ ସବୁ ତାଙ୍କ ଫଳ ଦେଉଛନ୍ତି ବା ବିଭିନ୍ନ ପ୍ରକାର ଶାଗ ସବ୍ଜି ଆମେ ଗ୍ରହଣ କରୁଛେ ଯାହା ସବୁ ଆମେ ପ୍ରାପ୍ତ ହେଉଛେ କ୍ଷୀର ଇତ୍ୟାଦି ଯାହା ପାଉଛେ ଏସବୁ ବିଭିନ୍ନ ଜୀବନରେ ଆମେ ପ୍ରାପ୍ତ ହେଉଛେ ନା ତେଣୁ ତାଙ୍କ ପ୍ରତି ମଧ୍ୟ ଆମର କର୍ତ୍ତବ୍ୟ ରହିଛି। ଭୂତ ସେଇଟା ଦେବର୍ଷୀ ଭୂତ ଆତ୍ମ ବନ୍ଧୁବାନ୍ଧବ ବନ୍ଧୁବାନ୍ଧବ ମାନେ ଆମକୁ ବହୁତ ସାହାଯ୍ୟ କରୁଛନ୍ତି। ବନ୍ଧୁବାନ୍ଧବ ମାନେ ମଧ୍ୟ ଆମକୁ ବିଭିନ୍ନ ସମୟରେ ଆମକୁ ତାଙ୍କର ସାହାଯ୍ୟ କରୁଛେ ଯାଇକି ନିମନ୍ତ୍ରଣ ପକାଉଛେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କହୁଛେ ବିଭିନ୍ନ ପ୍ରକାର ସାହାଯ୍ୟ ଆମେ ତାଙ୍କଠୁ ପାଉଛେ ତେଣୁ ତାଙ୍କ ବଦଳରେ ଆମେ କିଛି କର୍ତ୍ତବ୍ୟ ରହିଛି। ସେଭଳି ଭାବରେ ଲୁଣା ମନୁଷ୍ୟମାନଙ୍କ ପ୍ରତି ମଧ୍ୟ ବିଶେଷ ଭାବରେ ଆମର କର୍ତ୍ତବ୍ୟ ରହିଛି। ମନୁଷ୍ୟମାନେ କେମିତି କେତେ ପ୍ରକାର ଆମକୁ ସାହାଯ୍ୟ କରୁଛନ୍ତି ତେଣୁ ତାଙ୍କ ପ୍ରତି ମଧ୍ୟ ଆମର କର୍ତ୍ତବ୍ୟ ରହିଛି କିଛି। ଏବଂ ପିତୃଣା ପିତାମାତା ପିତାମାତା ଆମକୁ ଜନ୍ମ ଦେଉଛନ୍ତି ଆମକୁ ସେବା ପ୍ରଦାନ କରୁଛନ୍ତି ତେଣୁ ଏଇ ଯେଉଁ ଛଅଟି ଋଣ ରହିଛି ଭାଗବତ ଏକାଶ ସ୍କନ୍ଧରେ ନବଜଗତର କଥା କହୁଛନ୍ତି ଯେ ଦେବର୍ଷି ଭୂତ ଆତ ନୃଣାମ ପିତୃଣାମ ନ କିଙ୍କର ନାୟକ ଋଣୀଙ୍କ ରାଜନ କିନ୍ତୁ ଜଣେ ଯଦିଓ ସେମାନେ ତାଙ୍କର କିଙ୍କର ହେଇକି ରହୁଛନ୍ତି ବା ତାଙ୍କ ପ୍ରତି ତାଙ୍କର କିଛି ଋଣ ରହିଛି ବା ତାଙ୍କର ଦାୟିତ୍ୱ ରହିଛି କିନ୍ତୁ ସେମାନଙ୍କଠୁ ସେମାନେ ଋଣମୁକ୍ତ ହେଇପାରିବେ ନ କିଙ୍କର ନାୟକ ଋଣୀଙ୍କ ରାଜନ ସେମାନେ ଆଉ ତାଙ୍କର ଋଣୀ ହେବେନି କୋଉମାନେ ନା ନ କିଙ୍କର ନାୟକ ଋଣୀଙ୍କ ରାଜନ ସର୍ବାତ୍ମନାଙ୍କ ଶରଣଂ ଶରଣ୍ୟଂ ଯଦି ଆମେ ଯେ ସର୍ବାତ୍ମନା ଯେ ଭଗବାନ ଯେ କି ସମସ୍ତଙ୍କର ଆତ୍ମା ପରମାତ୍ମା ରୂପ ରହିଛନ୍ତି ପରମାତ୍ମା ଯଦି ଚାତୁର୍ଥ ଦେଶ ନାହିଁ ପୁରୁଷ ପର ଭଗବାନ ସମସ୍ତଙ୍କ ହୃଦୟ ରହିଛି ତାଙ୍କୁ ପରମାତ୍ମା ବି କହିଛନ୍ତି ତେଣୁ ନବଜଗତରେ କହୁଛନ୍ତି ଯେ ସର୍ବାତ୍ମନାଙ୍କ ଶରଣଂ ଶରଣ୍ୟଂ ସମସ୍ତଙ୍କୁ ସେ ଶରଣ ପ୍ରଦାନ କରିବେ ତେଣୁ ତାଙ୍କର ଶରଣରେ ଯେମାନେ ଯିବେ ଗତ ମୁକୁନ୍ଦ ପରିହୃତ କାର୍ଯ୍ୟ ଯଦି ଆମେ ମୁକୁନ୍ଦଙ୍କ ଶରଣରେ ଯିବା ତାହେଲେ ଆମର କୌଣସି ଆଉ କର୍ତ୍ତବ୍ୟ ରହିବ ପରିହୃତ କର୍ତ୍ତବ୍ୟ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଭଗବାନଙ୍କ ଶରଣରେ ଗଲେ ଆମର ଆଉ କିଛି କର୍ତ୍ତବ୍ୟ ରହିବନି ତେଣୁ ଭଗବାନଙ୍କ କେଉଁଠି କର୍ତ୍ତବ୍ୟ ଆସିବ ତେଣୁ ଭଗବତ ନମେ ପାଠାସ୍ତି କର୍ତ୍ତବ୍ୟମ ତ୍ରିଶୁ ଲୋକେଶ କିଞ୍ଚନ ଖାଲି ପୃଥିବୀ ପୃଷ୍ଠ ନୁହଁ ତିନି ଲୋକରେ ଉଦ୍ଧଲୋକଠୁ ଆରମ୍ଭ କରି ପୃଥିବୀ ଲୋକ ଆରମ୍ଭ କରି ନିମ୍ନଲୋକ ପର୍ଯ୍ୟନ୍ତ ଭଗବାନଙ୍କର କୌଣସି କର୍ତ୍ତବ୍ୟ ନାହିଁ। ନମେ ପାଠାସ୍ତି କର୍ତ୍ତବ୍ୟମ ତ୍ରିଶୁ ଲୋକେ ନାନ ବାର୍ତ୍ତବ୍ୟ ଅବାର୍ତ୍ତବ୍ୟ ଭଗବାନଙ୍କର କିଛି ମଧ୍ୟ ପ୍ରାପ୍ତ ହେବାର କିଛି ନାହିଁ ଭଗବାନଙ୍କର ଏଇଟା ଦରକାର ସେଥିପାଇଁ ସେ କାର୍ଯ୍ୟ କରିବେ ସେମିତି କିଛି ନାହିଁ ଏବଂ ଏମିତି କିଛି ନାହିଁ ଯେ ଭଗବାନ ପ୍ରାପ୍ତ ନାହିଁ ସବୁକିଛି ସେ ପ୍ରାପ୍ତ ହେଇଯାଉଛନ୍ତି କିନ୍ତୁ ବର୍ତ୍ତ ଏଇଭଳି କର୍ମଣି ତଥାପି ସେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି ଶଙ୍କର ପ୍ରଜା ଯଦି ଭଗବାନ କାର୍ଯ୍ୟ ନ କରିବେ ସମସ୍ତ ଲୋକ ଉଚ୍ଛ ନେଇଯିବେ ଉତ୍ସଦେବ ଏମ୍ ଲୋକା ନ କୁର୍ଯ୍ୟାତ କର୍ମ ଚେତମ ଯଦି ଭଗବାନ କାର୍ଯ୍ୟ ନ କରିବେ शंकर सिर्फ करता सब समझते विभिन्न प्रकार काकेत की नकल की विभिन्न प्रकार वर्ण शंकर जा रहे तेणु यही भाव में उपहन्या विभिन्न प्रकार समस्त मृत्युर कारण थी भगवान कृष्ण भगवान तेणु ये सब भगवान को जन्म बा कर्म ये सब जो मैंने आम जाना तत्व जाना तेल आम सिद्धि को प्राप्त जन्म कर्मचारी दिव्यम एवं ये व्यक्ति तत्वत तत्व देह पुनर्जन्म आदि महामनुष्य से सिद्धि प्राप्त हो पाए भगवान को धाम कथा द्वारा मैंने वचन द्वारा कार्य कर ଏବଂ ଆଉ ଗୋଟେ ହେଉଛି ମନ, ମନ ଦ୍ୱାରା କାର୍ଯ୍ୟ କରାଯାଏ, ଶାରୀରିକ ବା ମନ ଦୁଇଟା। ଏ ତିନି ଭାଗରେ ଯେଉଁଟା କାର୍ଯ୍ୟ କରାଯାଉଛି କର୍ମ କାରବତ ନର, ତେଣୁ କେତେବେଳେ ଆମେ ନ୍ୟାଯ୍ୟ କର୍ମରେ ସିଦ୍ଧି ପ୍ରାପ୍ତ ହେଉଛେ, କେତେବେଳେ ବିପରୀତ ଫେଲିଓର ହେଇଯାଉଛି, ଆମେ ସିଦ୍ଧି ପ୍ରାପ୍ତ ହେଇପାରୁନି। ତେଣୁ ନ୍ୟାଯ୍ୟ ବା ବିପରୀତ ବା ପଞ୍ଚାୟତ ଦଶ ହେଇଯାଉଛି, ଇଏ ହେଉଛି ପାଞ୍ଚଟି କାରଣ। ତେଣୁ ପ୍ରତ୍ୟେକ ସତି କାରଣ ଆତ୍ମାନ କେବଳ କିନ୍ତୁ ଯାଅ ବର୍ଷଟି ଅକୃତ କୃତି ଆମେ ନଅଶହ ବର୍ଷ ଜନ୍ମନ୍ତି। ତେଣୁ ଯେଉଁମାନେ ଯେଉଁମାନେ ଭାବନ୍ତି ଆତ୍ମାନ ମୁଁ ହେଉଛି ସବୁ କାର୍ଯ୍ୟ କାରଣ, ପ୍ରତ୍ୟେକ ସତି କାରଣ ଆତ୍ମାନ କେବଳ କୁ ଯାଅ, ସେମାନେ ଯାହା ସବୁ ହେଲା ସେମାନେ କହନ୍ତି ମୋର ଏସବୁ କାର୍ଯ୍ୟ କରିବାକୁ ଏଇଟା। ତେଣୁ ଭଗବାନ କହୁଛନ୍ତି ନଅଶହ ବର୍ଷଟି ସେମାନେ ପ୍ରକୃତ ଜିନିଷଟା ପ୍ରକୃତ ଜ୍ଞାନଟା ତାଙ୍କ ପାଇଁ ନାହିଁ, ସେମାନେ ହେଉଛନ୍ତି ଦୁର୍ମତି, ସେମାନେ ହେଉଛନ୍ତି ବୁଦ୍ଧି ନଗରୀ, ତାଙ୍କ ମତି ବା ତାଙ୍କର ବୁଦ୍ଧି ଏତେ ଉନ୍ନତି। ତେଣୁ ଏଇ ପାଞ୍ଚଟି କାରଣକୁ ଜଣେ ସିଦ୍ଧିପ୍ରାପ୍ତ ହେଉଛନ୍ତି, କିଏ ମଧ୍ୟ ଅସିଦ୍ଧିପ୍ରାପ୍ତ ହେଉଛନ୍ତି, ସଫଳତା ପ୍ରାପ୍ତ ହେଇପାରୁନାହାନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ବିଭିନ୍ନ ସ୍ଥାନରେ ଏଇ ସିଦ୍ଧି ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ କର୍ମର ଯେଉଁମାନେ ସାଧାରଣତଃ ସକାମ କର୍ମ ଯେଉଁ ରହିଛି, ସକାମ କର୍ମର ଫଳ ଅନୁସାରେ ସେମାନେ କ'ଣ ପ୍ରାପ୍ତ ହୁଅନ୍ତି ନା ସ୍ୱର୍ଗ ପ୍ରାପ୍ତି ହୁଅନ୍ତି, ସ୍ୱର୍ଗଲୋକ ଉନ୍ନତି ହୁଅନ୍ତି, ସକାମ କର୍ମ ଫଳ ଅନୁସାରେ ସେମାନେ ସ୍ୱର୍ଗଲୋକ ଉନ୍ନତି ହୁଅନ୍ତି। ବିଭିନ୍ନ ଜାଗାରେ ଭଗବାନ ସେଟା କହୁଛନ୍ତି, ତେଣୁ ସମୟ କମ୍ ଅଛି ତାକୁ ସଂପର୍କ କହିବା। ତେଣୁ କାମପଣ ହେଉଛି ବିଭିନ୍ନ ପ୍ରକାର ଉନ୍ନତ ଲୋକକୁ ଯିବା, ଏସବୁ ପାଇଁ ଯେଉଁ ସକାମ କର୍ମ ରହିଛି ବେଦରେ ଯେଉଁ କର୍ମକାଣ୍ଡ ଧାର ରହିଛି, କର୍ମକାଣ୍ଡ ବ୍ୟାୟାମ କାଣ୍ଡ କେବଳ ବିଶ୍ୱର କାଣ୍ଡ କର୍ମକାଣ୍ଡ କେବଳ ବିଶ୍ୱର କାଣ୍ଡ ଅମୃତ ବୋଲିଆ ଅମୃତ ବୋଲିଆ ସେମାନେ କର୍ମକାଣ୍ଡ ଜ୍ଞାନକାଣ୍ଡ, କର୍ମକାଣ୍ଡରେ ସେମାନେ କ'ଣ ଆଶା କରୁଛନ୍ତି ନା ତାଙ୍କର କର୍ମଫଳ କ'ଣ ପାଇବା ପାଇଁ ଚାହାନ୍ତି ନା ସ୍ୱର୍ଗକୁ ଉନ୍ନୀତ ହେବେ। ଭଗବତ ନବଧାୟ ଭଗବାନ କହୁଛନ୍ତି ସେ କଥା ଯେ ତିନି ସ୍ଥାନ ଏବଂ ଯଦୁ ତିନି ବେଦରେ ମଧ୍ୟ ଏଇଟା ତ୍ରୈବିଦ୍ୟା ବର୍ଣ୍ଣନା କରାଯାଇଛି, ବିଭିନ୍ନ ପ୍ରକାର ଯେଉଁ ପ୍ରତୁ ଯଜ୍ଞ ସବୁ ରହିଛି ସେ ଯଜ୍ଞ କଲେ ସେମାନେ ଉନ୍ନତ ଲୋକକୁ ଉଠିଲେ, ଇଏ ହେଉଛି କର୍ମକାଣ୍ଡର ଫଳ। ଜ୍ଞାନକାଣ୍ଡରେ ଜ୍ଞାନକାଣ୍ଡ ମାଧ୍ୟମରେ ଯେଉଁମାନେ ଅଗ୍ରସର ହୁଅନ୍ତି ନୀତିନୀତି ମାର୍ଗ ଯାହା କୁହାଯାଏ, ବେଦରେ ନୀତିନୀତି ମାର୍ଗ ରହିଛି ଗୋଟେ, ଏଇଟା ନୁହଁ ନୀତି 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 ମାର୍ଗ, ଏ ବ୍ରହ୍ମ ଏ ବ୍ରହ୍ମ ଏ ବ୍ରହ୍ମ ଏଇଭଳି ଭାବରେ ସେମାନେ ଅଗ୍ରସର ହୁଅନ୍ତି ଜ୍ଞାନକାଣ୍ଡ ମାଧ୍ୟମରେ। ତେଣୁ ଜ୍ଞାନକାଣ୍ଡ ମାଧ୍ୟମରେ ସେମାନେ ଯଦି ଅଗ୍ରସର ହୁଅନ୍ତି ବହୁତ କଷ୍ଟ ସ୍ୱୀକାର କରିକି ଅନ୍ତିମରେ ସେମାନେ କ'ଣ ପ୍ରାପ୍ତ ହୁଅନ୍ତି ନା ବ୍ରହ୍ମ ପ୍ରାପ୍ତ ହୁଅନ୍ତି, ବ୍ରହ୍ମଲୋକ ପ୍ରାପ୍ତ ଯେଉଁଟା ଏ ବୌଦ୍ଧର ଉର୍ଦ୍ଧରେ ଉର୍ଦ୍ଧ ସ୍ତରରେ ବ୍ରହ୍ମଲୋକ ଯିବା। ଜ୍ଞାନକାଣ୍ଡ ମାଧ୍ୟମରେ ସେମାନେ ବହୁତ କଷ୍ଟ ସ୍ୱୀକାର କରିକି ଅନ୍ତିମରେ ସେହି ସ୍ତରକୁ ଯାଆନ୍ତି, ଏବଂ କର୍ମକାଣ୍ଡ ଜ୍ଞାନକାଣ୍ଡ ସକାଳେ ବିଶେଷ ଭଣ୍ଡ ପ୍ରକୃତରେ ଏଇଟା ସମସ୍ତେ ଭାବନ୍ତି ଏଇଟା ହେଉଛି ଅମୃତ, ଏଇସବୁ ବେଦରେ ଏଇସବୁ ଜିନିଷ ରହିଛି ତେଣୁ ଏଇ ଜିନିଷ ହେଉଛି ଶ୍ରେଷ୍ଠ ଜିନିଷ ବା ଅମୃତ ବୋଲି ସେମାନେ ଭାବନ୍ତି। କିନ୍ତୁ ନରେନ୍ଦ୍ର ଦାସ ଠାକୁର କହୁଛନ୍ତି ଏ ହେଉଛି ପ୍ରକୃତ ବିଷ, କିନ୍ତୁ ଯେଉଁମାନେ ଅମୃତ ବୋଲି ଭାବିକି ଖାଉଛନ୍ତି ସେଇଟା କ'ଣ ପ୍ରାପ୍ତ ହେଉଛନ୍ତି ନା ନାନା ଜିନିଷ ତା ଖେଳେ ସେଇ ସ୍ୱର୍ଗଲୋକ ଯିଏ ପୁଣି ସ୍ୱର୍ଗଲୋକ ପଦା ଅଛି, କିଣେ ପୁଣ୍ୟମତ ଲୋକ ମିଶନ୍ତି, ସେମାନେ ତାଙ୍କ ପୁଣ୍ୟକର୍ମ ଶେଷ ହେଇଗଲେ ପୁଣି ବହୁତ ଲୋକ ଆସିବେ। ସେମିତି ବ୍ରହ୍ମଲୋକ ଗଲେ ମଧ୍ୟ ଆ ଯେଉଁଟା ଭଗବତରେ ମଧ୍ୟ ଭଗବାନ କହିଛନ୍ତି ଆ ବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତିନ ଅର୍ଜୁନ। ଭାଗବତ ମଧ୍ୟ ମନା କରାଯାଇଛି ଯେ ସେମାନେ ଯେ ନିଆରବିନ୍ଦାକ୍ଷ ବିମୁକ୍ତ ମହାନୀଣ ତୈଳାସ୍ତ ମହାଭାବ ଅଶୁଦ୍ଧ ବୁଦ୍ଧେୟ ଆରୁୟ ପୁଚ୍ଛେଣ ପରମ୍ପଦମ ତଥା ପଦନ୍ତି ଅଧ ଅନାଦୃତ ଭୀଷ୍ମ ତାଙ୍କ ଭଗବାନ ପାଦପଦ୍ମରେ ଆଶ୍ରୟ କରିନଥିବା ହେତୁ ଯଦିଓ ସେମାନେ ବହୁତ ଜ୍ଞାନ ମାର୍ଗରେ ଅଗ୍ରସର ହେଇକି ଅନ୍ତିମ ସିଦ୍ଧି ପ୍ରାପ୍ତ ହୁଅନ୍ତି, ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି, କିନ୍ତୁ ସେଠି ମଧ୍ୟ ତାଙ୍କ ପତନ ହେଇଯାଏ କାରଣ ଯେହେତୁ ସେମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି।
हरे कृष्णा 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 हरे 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 राम 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 हरे हरे।
तेणु जो मैंने भगवान पाद आश्रम नहीं भक्ति मार्ग में अग्रसर होती से जो सिद्धि प्राप्त हे भक्ति मार्ग सहित सिद्धि होती श्रेष्ठ सिद्धि कहता जड़े ब्रह्मपुत्र स्तर को आसने से ब्रह्मपुत्र स्तर मैं अंतिम स्तर नुह ବ୍ରହ୍ମଭୂତ ପ୍ରଶ୍ନାତ୍ମା ନ ଶୌଚତି ନ କାଙ୍କ୍ଷତି ସମସ୍ତ ଭୂତେଷୁ ମଦ୍ଭକ୍ତି ପ୍ରଭୃତି କଳା। ଆପରେ କୁହାଯାଉଛି ଯେଉଁ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇକରି ଜଣେ ଯଦି ବ୍ରହ୍ମଭୂତ ସ୍ତର ପ୍ରାପ୍ତ ହେଲେ, କିନ୍ତୁ ବ୍ରହ୍ମଭୂତ ସ୍ତର ମଧ୍ୟ ଅନ୍ତିମ ସ୍ତର ନୁହେଁ, ସେହି ସ୍ତର ହେଉଛି ଭକ୍ତିର ପ୍ଲାଟଫର୍ମ ପ୍ରପନ୍ନ ରକ୍ଷ ଭଗବାନ ମୋତେ କହିଛନ୍ତି କଥା ଯେ ମଦ୍ଭକ୍ତି ପ୍ରଭୃତି କଳା। ବ୍ରହ୍ମକୁ ଜଣେ ଭକ୍ତି ଆଚରଣ କରୁଛନ୍ତି ମାନେ ସେମାନେ ଏ ତିନି ଗୁଣରୁ ଉର୍ଦ୍ଧକୁ ଯାଉଛନ୍ତି, ତିନି ଗୁଣରୁ ଉର୍ଦ୍ଧକୁ ଗଲେ ବ୍ରହ୍ମପୁତ୍ର ସ୍ତରକୁ ଆସିଲେ ସେଇଠୁ ଭକ୍ତି ଆରମ୍ଭ ଭକ୍ତି ସେଥିପାଇଁ କୁହାଯାଉଛି ଏ ଭୌତିକ ଜଗତ ନୁହେଁ, ଭକ୍ତି ହେଉଛି ଚିତ୍ ଜଗତ। ବ୍ରହ୍ମାଣ୍ଡ ଗ୍ରନ୍ଥରେ କୁହ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା। ଭକ୍ତି ଏ ଭୌତିକ ଜଗତ ନୁହଁ, ଭକ୍ତି ହେଉଛି ଚିତ୍ ଜଗତ। ତେଣୁ ଚିତ୍ ଜଗତରେ ଯେଉଁମାନେ ଆସନ୍ତି ଆସୁଛନ୍ତି ତାଙ୍କର ସମୟରେ ଯଦି ଆମେ ଯିବା ଆମେ ଏଇ ଭୌତିକ ଜଗତରେ ଗୁରୁମୂର୍ତ୍ତି ସବଳ ପାଇଁ ବ୍ରହ୍ମାଣ୍ଡ ଭଗବତୀ କେତେବେଳେ ଉପରକୁ ଯାଉଛେ, କେତେବେଳେ ତଳକୁ ତଳେ ଯାଉଛେ, ଏଇଭଳି ଭାବରେ ଘୁରି ପଡ଼ୁଛେ। କିନ୍ତୁ ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ଗୁରୁ ଏବଂ କୃଷ୍ଣଙ୍କର ଆଦ ଥିବାରୁ ସେମାନେ ଏଇ ଭକ୍ତିଲତା ବି ପ୍ରାପ୍ତ ଯେଉଁଟା ଚିତ୍ ଜଗତ ଭକ୍ତିଲତା ଆଦି ହେଉଛି ଚିତ୍ ଜଗତ, ଚିତ୍ ଜଗତ ସେମାନେ ଆଣିଛନ୍ତି। ତେଣୁ ଏଇ ଭକ୍ତିଲତା ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନେ ଭାଗ୍ୟବାନ ବୋଲି କୁହାଯାଏ। ତେଣୁ ଏ ଭକ୍ତିରେ ଯଦି ସେମାନେ ସିଦ୍ଧି ଲାଭ କରିବେ ସେ ସିଦ୍ଧ ହେଉଛି ଶ୍ରେଷ୍ଠ ସିଦ୍ଧ। ତେଣୁ ଏଇଭଳି ଭାବରେ ଭଗବାନ ଏଇଟା କହିକରି ତାପରେ କେମିତି ଜଣେ ସିଦ୍ଧି ପ୍ରାପ୍ତ ହେବେ, ସିଦ୍ଧି ପ୍ରାପ୍ତ ଯଥା ବ୍ରହ୍ମ ସିଦ୍ଧି ପ୍ରାପ୍ତ ହେଲେ ଏଇ ମାର୍ଗରେ ଭଗବାନ ବର୍ଣ୍ଣନା କରିବେ ସେଇ ମାର୍ଗରେ ଜଣେ ଯଦି ଅଗ୍ରସର ହେବେ ତାହେଲେ ସେମାନେ ଏଇ ବ୍ରହ୍ମ ସ୍ତରକୁ ପ୍ରାପ୍ତ ହେବେ, ସିଦ୍ଧି ପ୍ରାପ୍ତ ଯଥା ବ୍ରହ୍ମ ତଥା ଆତ୍ମବୋଧ ସେଇଟା ବ୍ରହ୍ମକୁ ଆତ୍ମବୋଧି ବ୍ରହ୍ମ ସ୍ଥିତି ସେମାନେ ପ୍ରାପ୍ତ ହେବେ। ଏବଂ ସମାସ ନେଇକି କୌନ୍ତେୟ ସତ୍ୟ ଭଗବାନ କହିବେ କାରଣ ଆ ପୂର୍ବରୁ ବିସ୍ତାର ଭାବରେ ଭଗବାନ ବର୍ଣ୍ଣନା କରିଛନ୍ତି। ତେଣୁ ଇଏ ହେଉଛି ନିଷ୍ଠା ଜ୍ଞାନ ସୁଧା ଏଇ ଜ୍ଞାନ ମାର୍ଗରେ ଜଣେ ଯଦି ଅଗ୍ରସର ହେଉଛନ୍ତି ତାହେଲେ ସେ ଏଇ ଅନ୍ତରେ ଏଇ ବ୍ରହ୍ମ ସ୍ତରକୁ ଆସେ। ଜ୍ଞାନ ମାର୍ଗରେ ଜଣେ ଅଗ୍ରସର ହେଉଛନ୍ତି ମାନେ ପୂର୍ବରୁ ସବୁ ସୁସ୍ଥ ଭାବ ବର୍ଣ୍ଣନା କରିଛନ୍ତି ସେ କଥା ଜ୍ଞାନ ଯଜ୍ଞେନ ଚାପ୍ୟେନ ଜଗନ୍ତ ଉପାସତେ ଏକତ୍ୱେନ କୃତତ୍ୱେନ ବହୁଧା ଆବଶ୍ୟକ ମୁଁ ଭଗବତ ଗୀତା ନାମ ମଧ୍ୟରେ ଭଗବାନ ସଫା କରିଛନ୍ତି। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ମହାତ୍ମା ନୁହନ୍ତି, ସେମାନେ ଯେଉଁମାନେ ମହାତ୍ମା ସେମାନେ କ'ଣ କରନ୍ତି ନା ମହାତ୍ମା ମାନଙ୍କ ଦୈବୀ ପ୍ରକୃତି ମାସିତା ଭଲନ୍ତି ଜ୍ଞାତ ଭୂତାଦି ମଧ୍ୟ ଯେଉଁମାନେ ମହାତ୍ମା ସେମାନେ ଏଇ ଭୌତିକ ଜଗତ ତ୍ରିଗୁଣରେ ନଥାନ୍ତି, ସେମାନେ ସେମାନେ ଦୈବିକ ପ୍ରକୃତି ମାସିତା ଏ ଭଗବତ ଏ ଯେଉଁ ଭୂତ ପ୍ରକୃତିର ତ୍ରିଗୁଣର ଉର୍ଦ୍ଧରେ ଏ ଦୈବିକ ପ୍ରକୃତି ରହିଛି ସେମାନେ ସେ ଦୈବିକ ପ୍ରକୃତିରେ ଆଶ୍ରୟ ନେଇଥାନ୍ତି। ତେଣୁ ଭଗବାନଙ୍କର ଭଜନ ସେମାନେ କରନ୍ତି, ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟ ହଉ କିଭଳି ଭାବେ ଭଜନ କରନ୍ତି ନା ସତତନ କୀର୍ତ୍ତନ ତୁ ମା ସବୁବେଳେ ସେମାନେ ଭଗବାନଙ୍କୁ କୀର୍ତ୍ତନ କରୁଛନ୍ତି, ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି, ଯତନ୍ତସ୍ତ ଦୃଢ଼ତା ଦୃଢ଼ ଭାବରେ ସେମାନେ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି। ଏବଂ କୀର୍ତ୍ତନ୍ତସ୍ତ ନାମ ବକ୍ତା ନିତ୍ୟ ଦୂତା ଭଗବାନ ସେମାନେ ସବୁବେଳେ ଦୀପ୍ତ ହେଇଥାନ୍ତି। କିନ୍ତୁ ଯେଉଁମାନେ ମହାତ୍ମା ନୁହନ୍ତି ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ କ'ଣ ହୁଏ ନା ସେମାନଙ୍କୁ ଅନ୍ୟ ବୋଲି କହିବେ, ज्ञान गज्ञ का ज्ञानी सेमानी ज्ञान गज्ञ का अपने जन समान उपासना सेमानी ज्ञान आगे भगवान को उपासना कर ब्रह्म उपासना ब्रह्म कथा कहते ब्रह्म उपासना से ज्ञान आगे ज्ञान मध्य सर्वपीठ नवमें भगवान विस्तार वर्णना कर अहम प्रभु अहम यज्ञ सदा मम सदा मंत्र नैवाद्य महाभग्नि अमृत ये सब विभिन्न प्रकार यज्ञ मध्यम ज्ञान यज्ञ मध्यम से भगवान को उपासना करते तेनाली ज्ञान मध्य भगवान पूर्व वर्णना कर सकते সেই জ্ঞান মাধ্যমে গলে জনে ব্রহ্ম প্রাপ্ত হবে ভগবান ভগবত অনুভূতির প্রারম্ভিক অনুভূতি হচ্ছে ব্রহ্ম অনুভূতি বলতিত্বত্ত্বম যত জ্ঞান মাধ্যম ব্রহ্মেটি পরমাত্মা কিন্তু ভগবান শব্দ ভগবত বা অদ্য সত্যর যে রয়েছে অনুভূতি রয়েছে সে আরম্ভ হচ্ছে ব্রহ্ম ব্রহ্মস্তর আরম্ভ হচ্ছে তেমন এই ব্রহ্মস্তর আপনি কেমন প্রাপ্ত হবে ভগবান তা পূর্বরু বিস্তার ভাবে বর্ণনা করে সারছেন তেমনি বর্তমান সংক্ষেপে বর্ণনা করবে আপর শ্লোক মানে ভগবান বর্ণনা করবে তেমন জানে এইগুলি ভাবে জানে যদি জ্ঞান মার্গ অগ্রসর হবে তেমন জানে ব্রহ্মভূত স্তর আসে ভগবত তত্ত্ব সদায় ভগবান কেছে মান্ত যোগ অব্যচারিণ ভক্তি যোগ সেবতে সর্বনা শান্তি চেতন ব্রহ্মভূত সেমান মধ্যে জন ভগবান অব্যচার ভাবে ভগবান ভজন করতে সেমান মধ্যে এই ব্রহ্মভূত স্তর প্রাপ্ত হচ্ছে অযোধ্যা পঁচিশ শ্লোকের এই ভগবান কথা কয়েছে এবং বর্তমান সেই কথাটা আওতারে সাক্ষে করে ভগবান পুরাণ কথা মধ্যে আমার বিশ্রাম করা জয় শ্রী ভগবত গীতা কি জয় শ্রী গোপাল মহারাজ কি জয় শ্রী গুরুদেব কি আনন্দ কোটি বৈষ্ণব কি তাই গোন জয় শ্রী গোপাল Oh, my gosh.